प्रभु का स्थान करी बाकुस ভক্তি ঐশ্বর্য সব্দ ব্রহ্মজ্ঞ ମନ୍ତା ନିକଲି ଆୟୋଜନ ରାଜାଙ୍କର ଥାଟ ବାଟ ମାଧବ ଜାଣି ମାୟା ରଚନା କରିଲେ ସେ ନୀଳମଣି କଳ୍ପବଟ ଚୌପାସ ଦିଶିଲା ଖାଲି ଚାରିଆଡ଼େ କଣ୍ଟା ବୁଦା ବାଲି ଯେ ବାଲି ରାଜା ଇନ୍ଦ୍ରଦୁମ୍ନ ଦିବ୍ୟଦାରୁ ଆସୁଛି ଭାସି ସେ ଦାରୁରେ ମୂର୍ତ୍ତି ଯିବେ ଗଢ଼ା ହୋଇବେ ନୀଳାଚଳ ଧାମି ଶୀତ ଲୀଳା କରିବେ ଦ୍ୱାପର ଶେଷ ସମୟ କଥାଟି ସେହି ଶିଆଳି ଲତାରେ କୃଷ୍ଣ ଥିଲେ ଟି ଶୋଇ ପଦ୍ମପୟରକୁ ଦେଖି ଚାରା ସବର ଆହା ଚାରା ଭାବି ସେ ତ ମାରିଲା ସର ମୃଗକର୍ଣ୍ଣ ଭାବି ସେ ତ ମାରିଲା ସର ମୋର ଶରୀରରୁ ଆତ୍ମା ଅଲଗା ହେଲେ ପାଣ୍ଡବେ ସବକୁ ନେଇ ଦାହ କରିଲେ ସାତ ଦିନ ସାତ ରାତି ଚଳିଲା ଜୁଇ ଗଢ଼ିବା ପାଇଁ ବ୍ୟବସ୍ଥା କଲେ ରାଣୀ ଗୁଣ୍ଡିଚା ସେ ଗୃହ ଦ୍ୱାର ଦେଶଟି ବସି ନିହାଣର ଶବ୍ଦ ଶୁଣୁଥିଲେ ଟି କିଛି ଦିନ ପରେ ଶବ୍ଦ ଶୁଭିଲା ନାହିଁ ଅଧୀର ହେଲେ ଗୁଣ୍ଡିଚା ନିଶବ୍ଦ ପାଇଁ ମନକୁ ଆସିଲା କେତେ ମନ୍ଦ ଚିନ୍ତାଟି କେତେ ମନ୍ଦ ଚିନ୍ତାଟି ଦ୍ୱାର ଖୋଲିବାକୁ ରାଣୀ ଜିଦି କଲେଟି ଦ୍ୱାର ଖୋଲିବାକୁ ରାଣୀ ଜିଦି କଲେଟି କଣ୍ଟନ ପୁରୁଣୁ ଦ୍ୱାର ହୋଇଲା ଖୋଲା ଇକି ଅଦ୍ଭୁତ ରୂପ ଦୃଶ୍ୟ ହୋଇଲା କୋଠରୀରୁ ଶିଳ୍ପୀ ଯାଇଥିଲେ ଉଭେଇ ଅଧା ଗଢ଼ା ମୂର୍ତ୍ତି ଜ୍ୟୋତି ଝଲସେ ତହି ଅଧା ଗଢ଼ା ମୂର୍ତ୍ତି ଯେବେ ରାଜା ଦେଖିଲେ ହୋଇଦିଅ ପାଇବେ ପୂଜା, ଅଧା ଗଢ଼ା ହୋଇଦିଅ ପାଇବେ ପୂଜା।
জগন্নাথ পুরুষোত্তম, আহে প্রভু জগন্নাথ।